ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ଶ୍ରୀକ୍ଷେତ୍ର ପୁରୀ ନୋ ଆଜ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ସ୍ନାନ ଯାତ୍ରା ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିର ପରିସରନୁ ଥିବାର ସୁନା କୁଆନୁ 108 କଲସ ପାଏନ୍କେ ଅଭିମନ୍ତ୍ରୀ ତାର ସୁବାସିତ କରିକରି ମହାପ୍ରଭୁଙ୍କର ଦିବ୍ୟ ସ୍ନାନ କରାଯିବା। ଏତାର ଋତୁରୁ ମହାପ୍ରଭୁଙ୍କର ହାତୀ ବେଶ ଅନୁଷ୍ଠିତ ହେବା। ଏଥିଲାଗି ଆଜି ପହପହ 5:10 ମଙ୍ଗଳା ଅର୍ପଣ କରାଯିବା। ଋତୁରୁ 5:21 ଶ୍ରୀଜୀଉମାନଙ୍କର ପହଣ୍ଡି ମୂଲ ହୋଇଛି। ସ୍ୱତନ୍ତ୍ର ନୀତିକାନ୍ତି ଋତୁରୁ 12:20 1:45 ଭିତରେ ମହାପ୍ରଭୁଙ୍କର ଦିବ୍ୟ ସ୍ନାନ ଅନୁଷ୍ଠିତ ହେବା। ଉପରବେଳା 3 ଛେରା ପହଁରା 3:40 ହାତୀବେଶ ଉତ୍ରୁ ସଞ୍ଜବେଳା 7:30 ସାହାଣ ମେଳା ଦର୍ଶନ ବ୍ୟବସ୍ଥା କରାଯିବାର ଲାଗି ନୀତି ନିର୍ଘଣ୍ଟ କରାଯାଇଛି। ରାତି 11:30 ରାତି 2 ଭିତରେ ବାହୁଡ଼ା ପହଣ୍ଡି କରାଯିବା। ଶ୍ରୀକ୍ଷେତ୍ର ପୁରୀନୁ ମହାପ୍ରଭୁଙ୍କର ଦିବ୍ୟ ଦର୍ଶନ ଲାଗି ଲାଖ ଲାଖ ଭକ୍ତଙ୍କର ଭିଡ଼ ହେବାର ସମ୍ଭାବନା ଥିବାରୁ 68 ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଏତାଛଡ଼ା ପ୍ରଶାସନ ତରଫ 26 ମାଜିଷ୍ଟ୍ରେଟ୍ଙ୍କୁ ମୁତୟନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫି ଦିନ ଲୋକର ଅଭିଯୋଗ ଶୁଣବେ। ଏତ୍କେ ଲୋକମାନଙ୍କଠାରୁ ସେ ଫି ଦିନ ଉପରବେଳା 3-5 ତକ ସେମାନଙ୍କର ଅଭିଯୋଗ ଆର ସମସ୍ୟା ଶୁଣବେ। ଗଲାକାଲିଠାରୁ ଏ ବ୍ୟବସ୍ଥା ମୂଲ ହୋଇଛି। ଅଭିଯୋଗ ଶୁଣାଣିକେ ଶୃଙ୍ଖଳିତ ଆର ସହଜ କରବାର ଲାଗି ବ୍ୟବସ୍ଥା କରାଯିବା ବୋଲି ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି। ରାଜ୍ୟ ସରକାରଙ୍କର ଭିନ୍ ଭିନ୍ ବିଭାଗ ଥିବାର ଉପଦେଷ୍ଟାମାନଙ୍କୁ ଜଲ୍ଦି ହଟାବାର ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କର କାର୍ଯ୍ୟକ୍ରମ କି କାର୍ଯ୍ୟଦକ୍ଷତା ବଢ଼ାବାର କେନ୍ସି ଉନ୍ନତି ନାହିଁ ଦେଖାଦେଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଉପଦେଷ୍ଟାମାନେ ମନ୍ତ୍ରୀମାନଙ୍କର ଲେଖାଏଁ ସବୁ ସୁବିଧା ସୁଯୋଗ ପାଇ ଆସୁଥିଲେ। ରାଜ୍ୟର ସବୁ ଗ୍ରାମ ପଞ୍ଚାୟତ ମୁଖ୍ୟାଳୟନ ଆରୋଗ୍ୟ କେନ୍ଦ୍ର ଖୋଲିବାର ପ୍ରସ୍ତାବ ରହିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ୍ରୁ ହୋଇଥିବା ସମାରୋହରେ ଯୋଗଦେଇକରି ଡକ୍ଟର ମହାଲିଙ୍ଗ କହିଛନ୍ତି ଯେ କେନ୍ଦ୍ର ସରକାର ଆଉ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତରଫ ସବୁ ପଦକ୍ଷେପ ନିଆଯିବା। ପଞ୍ଚାୟତ ମୁଖ୍ୟାଳୟର ଆରୋଗ୍ୟ କେନ୍ଦ୍ରମାନଙ୍କେ ଜଣେ ଲେଖାଁ ଯୋଗ ପ୍ରଶିକ୍ଷକ ରହିବେ। ସେମାନେ ଯୋଗ ଆୟୁର୍ବେଦ ୟୁନାନୀର ପ୍ରଚାର ପ୍ରସାର କରିବେ ବୋଲିକରି ସେ କହିଛନ୍ତି। ରାଜ୍ୟର 100 ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପିଏଚ୍ସି ଆର 50 ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସିଏଚ୍ସି ନୁ ସୌର ପ୍ୟାନେଲ ଲଗାଯିବା। ଏଥିଲାଗି ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ଓରେଡ଼ା ତରଫ କାମ ମୂଲ ହୋଇଛି। ଏ ଅନୁସାରେ ରାଜ୍ୟର ଭିନ୍ଭି ବିଭାଗର କେନ୍ ସବୁ ଅଫିସ୍ ନୁ ସୌରଶକ୍ତି ବ୍ୟବସ୍ଥା କରାଯିବା ତାର ଗୋଟିଏ ତାଲିକା ଦେବା ଲାଗି କୁହାଯାଇଥିଲା। ସେ ଅନୁସାରେ ସ୍ୱାସ୍ଥ୍ୟ ବିଭାଗ ତରଫ 150 ସ୍ୱାସ୍ଥ୍ୟକେନ୍ଦ୍ରର ତାଲିକା ଓରେଡ଼ାକେ ଦିଆଯାଇଥିଲା। ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କେ ଏ ବଛର ନୁ ଗୋଟେ ଶିକ୍ଷାବଛରେ ଦୁଇଥର ନାଁ ଲେଖାଯାଇପାରବା। ଜୁଲାଇନୁ ଅଗଷ୍ଟ ଆର୍ ଜାନୁଆରୀନୁ ଫେବୃୟାରୀ ମାସେ ଏହି ନାଁ ଲେଖାଯିବା। ହେଲେ ନାଁ ଲେଖା ଲାଗି ଛାତ୍ରଛାତ୍ରୀମାନେ ସିୟୁଇଟି ୟୁଜି କି ସିୟୁଇଟି ପିଜି ପରୀକ୍ଷାଟି ପାସ୍ କରିଥିବା ଦରକାର। ନାଁ ଲେଖା ଲାଗି ଦୁଇ ପରୀକ୍ଷାର ସ୍କୋର ଜରୁରୀ ହେ। ଯଦି ଛାତ୍ରଛାତ୍ରୀ ଜୁଲାଇନୁ ଅଗଷ୍ଟ ମାସ ଭିତରେ ନାଁ ନାଇଁ ଲେଖାଇ ପାରିଲେ ବେଲେ ସେମାନେ ଜାନୁଆରୀନୁ ଫେବୃୟାରୀ ମାସ ଭିତରେ ନାଁ ଲେଖାଇ ପାରବେ। ଏନ୍ତାକି ପିଏଚ୍ଡି ଥିଫିଲ୍ ଶିକ୍ଷାନୁଷ୍ଠାନମାନଙ୍କେ ବଛରକ ଦୁଇଥର ନାଁ ଲେଖାଇ ପାରବେ। ଏ ବାବଦେ ୟୁଜିସି ତରଫ ନିଷ୍ପତ୍ତି ନିଆଯାଇଛି। ବିଶ୍ୱ ଦକ୍ଷତା କେନ୍ଦ୍ରନୁ 2024-25 ବେଚ୍ର ନାଁ ଲେଖା ପ୍ରକ୍ରିୟା ଆଜିଠାରୁ ମୂଲ ହେବା। ସ୍କୁଲ ଅଫ୍ ଇଞ୍ଜିନିୟରିଂ ବିଭାଗ ଅଧୀନ ଥିବାର ଭିନ୍ ଭିନ୍ ଅତ୍ୟାଧୁନିକ ପାଠ୍ୟକ୍ରମ ଥି ଇଚ୍ଛୁକ ପ୍ରାର୍ଥୀମାନେ ଆଇବା ଅଗଷ୍ଟ ମାସର 30 ତକ ଆବେଦନ କରିପାରିବେ। ଆଗ୍ରହୀ ପ୍ରାର୍ଥୀମାନେ www.worldskillcenter.org ୱେବ୍ସାଇଟ୍ ପଞ୍ଜୀକରଣ କରିପାରିବେ। ଏତାର ଋତୁରୁ ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା କରାଯାଇକରି ନାଁ ଲେଖା ହେବା। ଆବେଦନ କରବାର ଲାଗି 2 ଆଇଟିଆଇ କି 3 ଡିପ୍ଲୋମା କରିଥିବାର ଦରକାର। ମାଧ୍ୟମିକ ଶିକ୍ଷା ପରିଷଦ ତରଫ ହେଉଥିବାର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି 2024 ଲାଗି ବିଜ୍ଞପ୍ତି ବାହାରିଛି। ଏହି ପରୀକ୍ଷା ଆଇବା ଅଗଷ୍ଟ ମାସର 9 ଦିନ ହେବା। ଏଥିଲାଗି ଆଇବା 24 ଜୁଲାଇ 5 ତକ ଅନ୍ଲାଇନ୍ ଆବେଦନ କରାଯାଇପାରବା। ଅଗଷ୍ଟ 2 ପରୀକ୍ଷାର୍ଥୀମାନଙ୍କୁ ଆଡ୍ମିଟ୍ କାର୍ଡ ଯୋଗାଇ ଦିଆଯିବା ବୋଲିକରି ମାଧ୍ୟମିକ ଶିକ୍ଷା ପରିଷଦ ତରଫ ବ୍ୟବସ୍ଥା କରାଯାଇଛି। 2024-26 ଶିକ୍ଷାବର୍ଷ ଥି ଡିପ୍ଲୋମା ଇନ୍ ଏଲିମେଣ୍ଟାରୀ ଏଜୁକେସନ୍ ଡିଇଏଲ୍ଇଡି ଆର୍ ସିଟି ପାଠ୍ୟକ୍ରମ ଥି ନାଁ ଲେଖା ହେବା। 2 ତକ ବନ୍ଦ ରହିବାର ଉତରୁ ଗଲା ବଛରନୁ ମୂଲ ହୋଇଥିବାର ନାଁ ଲେଖା ଏଥର ଫେରଘାଏ ନିୟମିତ କରବାର ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପହିଲା କ୍ଷେପ୍ତି ପରୀକ୍ଷା ପରିଚାଳନା ଲାଗି ସଂସ୍ଥାମାନଙ୍କର ବାଛିବାର ପ୍ରକ୍ରିୟା ମୂଲ ହୋଇଛି। ଏହି ସଂସ୍ଥାମାନଙ୍କୁ ଜୁଲାଇ 4 ଭିତରେ ଟେଣ୍ଡର ପକାଇବାରକେ କୁହାଯାଇଛି। ଏଥର ପାଖାପାଖି 1,20,000 ପରୀକ୍ଷାର୍ଥୀ ପ୍ରବେଶିକା ପରୀକ୍ଷା ଦେବାର ସମ୍ଭାବନା ରହିଥିବାରୁ 30 ଜିଲ୍ଲା ପରୀକ୍ଷା କେନ୍ଦ୍ର ହେବା। ପାଣିପାଗ ରାଜ୍ୟର 24 ଜିଲ୍ଲାକେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିଛି। ଏତାର ପ୍ରଭାବଥି କେତେଟା ଜାଗାରୁ ହାଲକାରୁ ମଧ୍ୟମ ଧରଣର ବର୍ଷା ହେଉଛି। ସମ୍ବଲପୁର ଝାରସୁଗୁଡ଼ା ସୁନ୍ଦରଗଡ଼ ଜିଲ୍ଲା ସହିତ ଆର୍ 3 ଜିଲ୍ଲାର କେତେ ଇଲାକା ଥିବିଲ୍ ମୌସୁମୀ ପହଞ୍ଚିଛି। ଏଟା ଅଏତକା ସକ୍ରିୟ ହେବାର ସହିତ ଆଜି ସାରା ରାଜ୍ୟକେ ପହଞ୍ଚବା ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ରାଇଜେ ମୌସୁମୀ ସକ୍ରିୟ ହେବାର ସହିତ ବର୍ଷା ମୂଲ ହୋଇଥିବାରୁ ଦିନର ତାତି କମ୍ବାରକେ ଲାଗିଛି। ଏଚ୍ନି ଆଞ୍ଚଳିକ ଖବର ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।